ആകാശവാണി. ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ. ମୁଖ୍ୟ ସମ୍ବାଦ, ଦେଶର ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷିତ ରଖିବା ସହିତ ଜନଜାତି ପରମ୍ପରାକୁ ସଶକ୍ତ କରିବା ଦିଗରେ ବସ୍ତର ପାଣ୍ଡୁ ମହୋତ୍ସବର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କହିଲେ ପ୍ରଧାନମନ୍ତ୍ରୀ. ସାଇବର ନିରାପତ୍ତା ସମ୍ପର୍କରେ ଅଧିକ ଜନସଚେତନତାର ଆବଶ୍ୟକତା ଉପରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଗୁରୁତ୍ୱ ଆରୋପ. ଲୋକସଭା ବାଚସ୍ପତିଙ୍କ ବିରୁଦ୍ଧରେ ସେକ୍ରେଟାରୀ ଜେନେରାଲ୍ଙ୍କୁ ଅନାସ୍ଥା ପ୍ରସ୍ତାବ ନୋଟିସ୍ ଦେଲେ ବିରୋଧୀ ଦଳ. ଆସନ୍ତା 17 ତାରିଖରୁ ତିନିଦିନିଆ ଭାରତ ଗସ୍ତରେ ଆସିବେ ଫ୍ରାନ୍ସ ରାଷ୍ଟ୍ରପତି. ଏବଂ T20 ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ଆଜିର ତୃତୀୟ ମ୍ୟାଚ୍ରେ ପାକିସ୍ତାନ ବିପକ୍ଷରେ ଟସ୍ ଜିତି ଆମେରିକାର ଫିଲ୍ଡିଂ ନିଷ୍ପତ୍ତି. ଦେଶର ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷିତ ରଖିବା ସହିତ ସ୍ଥାନୀୟ ସମ୍ପ୍ରଦାୟକୁ ସଶକ୍ତ କରିବା ଦିଗରେ ବସ୍ତର ପାଣ୍ଡୁମ୍ ଭଳି ମହୋତ୍ସବର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି. ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି, ଏହି ମହୋତ୍ସବ ବସ୍ତରର ସମୃଦ୍ଧ ଜନଜାତି ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାର ପ୍ରତୀକ ଅଟେ। ପୂର୍ବରୁ ବସ୍ତର ନାମ ସହିତ ମାଓବାଦୀ, ହିଂସା ଏବଂ ଅନଗ୍ରସରତା ଯୋଡ଼ି ହୋଇ ରହିଥିଲା। ମାତ୍ର ଗତ 11 ବର୍ଷ ମଧ୍ୟରେ ସ୍ଥିତିରେ ପରିବର୍ତ୍ତନ ଆସିଛି। ବର୍ତ୍ତମାନ ବିକାଶ ଏବଂ ସ୍ଥାନୀୟ ଜନତାଙ୍କ ବର୍ଦ୍ଧିଷ୍ଣୁ ଆତ୍ମବିଶ୍ୱାସର ପ୍ରତୀକ ଭାବେ ବସ୍ତର ସହର ନିଜର ପରିଚୟ ସୃଷ୍ଟି କରିପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଗତ 7-9 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଛତିଶଗଡ଼ର ଏହି ମହୋତ୍ସବ ଲାଗି ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇବା ସହିତ ଆଗାମୀ ଦିନଗୁଡ଼ିକ ସେମାନଙ୍କ ଲାଗି ଶାନ୍ତି, ପ୍ରଗତି ଓ ସମୃଦ୍ଧିର ବାର୍ତ୍ତା ବହନ କରିବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଶା ପ୍ରକାଶ କରିଛନ୍ତି। ସାଇବର ନିରାପତ୍ତା ଦେଶର ସୁରକ୍ଷା ସହିତ ସଂଯୋଗ ହୋଇଥିବା ଦୃଷ୍ଟିରୁ ଏ ଦିଗରେ ଅଧିକ ଜନସଚେତନତାର ଆବଶ୍ୟକତା ଉପରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୁରୁତ୍ୱାରୋପ କରିଛନ୍ତି। ଦେଶରେ ସାଇବର ଠକେଇ ସମ୍ପର୍କିତ ସୂଚନା ସହଜରେ ଆଦାନ ପ୍ରଦାନ କରିବା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀଠାରେ ସିବିଆଇ ଦ୍ୱାରା ଆୟୋଜିତ ଏହି ଦୁଇଦିନିଆ ସମ୍ମିଳନୀରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ଶାହା କହିଛନ୍ତି, ଦେଶରୁ ସାଇବର ଅପରାଧକୁ ମୂଳୋତ୍ପାଟନ କରିବା ଦିଗରେ ସରକାର ବିବିଧ ପଦକ୍ଷେପ ନେବା ଆରମ୍ଭ କରିସାରିଛନ୍ତି। ଏହା ବିରୁଦ୍ଧରେ ପଦକ୍ଷେପ ନେବା ଦିଗରେ ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି କେନ୍ଦ୍ରର କାର୍ଯ୍ୟଶୈଳୀ ଉପରେ ଆଲୋକପାତ କରି ଶ୍ରୀ ଶାହା କହିଛନ୍ତି, ଗତବର୍ଷ ନଭେମ୍ବର 30 ସୁଦ୍ଧା 82 ଲକ୍ଷ ସାଇବର ଅପରାଧ ଅଭିଯୋଗ ଦାଖଲ କରାଯାଇଥିଲା। ସେଥିମଧ୍ୟରୁ 1,84,000 ଅଭିଯୋଗରେ ଏଫ୍ଆଇଆର୍ ଦିଆଯିବା ସହିତ ଅନେକଗୁଡ଼ିଏ ଅଭିଯୋଗର ସମାଧାନ ମଧ୍ୟ କରାଯାଇପାରିଛି। ସେହିଭଳି ଗତବର୍ଷ ଡିସେମ୍ବର ସୁଦ୍ଧା 12 ଲକ୍ଷ ସିମ୍ କାର୍ଡକୁ ରଦ୍ଦ କରାଯାଇଥିବା ସ୍ୱରାଷ୍ଟ୍ରମନ୍ତ୍ରୀ ସୂଚନା ଦେଇଛନ୍ତି। ସାଇବର ଅପରାଧ ଏବଂ ଏ ସମ୍ପର୍କିତ ଠକାମିକୁ ରୋକିବା ଦିଗରେ ସମସ୍ତ ସରକାରୀ ବିଭାଗର ମିଳିତ ଦାୟିତ୍ୱ ରହିଛି ବୋଲି ଶ୍ରୀ ଶାହା କହିଛନ୍ତି। ଏହି ଅପରାଧ ତଥା ଠକାମିକୁ ରୋକିବା ଦିଗରେ ନ୍ୟାୟପାଳିକା ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କର ଭୂମିକା ଉପରେ ଆଲୋକପାତ କରି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି,
RBI और न्यायपालिका ये सभी साइबर अपराध को कम करने के लिए और रोकने के लिए संभवतः सभी प्रयास कर रहे हैं। जब तक अलाइन नहीं करते हैं, संरेखित नहीं करते हैं, हम इच्छित परिणाम प्राप्त नहीं कर सकते। और मुझे विश्वास है कि सीबीआई और I4C का ये अनेक सत्रों में बटा हुआ प्रयास और सरकार के सारे विभागों को अलाइन करने में, उनके प्रयासों को संरेखित करने में बहुत महत्वपूर्ण भूमिका निभाएगा।
ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୁଦ୍ଧରେ ବିରୋଧୀ ଦଳ ପକ୍ଷରୁ ଅନାସ୍ଥା ପ୍ରସ୍ତାବ ନୋଟିସ୍ ଦିଆଯାଇଛି। ଲୋକସଭା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବିରୋଧୀ ଦଳଙ୍କର ଏହି ନୋଟିସ୍ ଲୋକସଭାର ସେକ୍ରେଟାରୀ ଜେନେରାଲ୍ଙ୍କ ନିକଟରେ ଦାଖଲ କରାଯାଇଛି। ଆଇନ ଅନୁଯାୟୀ ଏହି ନୋଟିସ୍କୁ ପରୀକ୍ଷା କରାଯିବା ପରେ ଏ ସମ୍ପର୍କରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହି ନୋଟିସ୍ରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ କଂଗ୍ରେସ, ଡିଏମ୍କେ, ସମାଜବାଦୀ ପାର୍ଟି, ଆର୍ଜେଡି ଏବଂ ବାମପନ୍ଥୀ ଦଳଗୁଡ଼ିକ ସ୍ୱାକ୍ଷର କରିଥିବାବେଳେ ତୃଣମୂଳ କଂଗ୍ରେସ ଏଥିରୁ ବିରତ ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ପ୍ରିୟ କମ୍ରେଡ୍ସ, ମୁଁ କମ୍ରେଡ୍ ନିଖିଲ ଓଡ଼ିଶା ରାଜ୍ୟ କମିଟି ସଦସ୍ୟ କହୁଛି। ମୁଁ କମ୍ରେଡ୍ ଇନ୍ଦୁ ବିକାଶ ସହ 15 କମ୍ରେଡ୍ ସଶସ୍ତ୍ର କ୍ରାନ୍ତି ତ୍ୟାଗ କରି ଗଣତାନ୍ତ୍ରିକ ରାସ୍ତାରେ ଆନ୍ଦୋଳନ କରିବା ପାଇଁ ଓଡ଼ିଶା ପୋଲିସ ସମ୍ମୁଖରେ ଆତ୍ମସମର୍ପଣ କରିଛୁ। ଆଜିର ପରିବର୍ତ୍ତିତ ଆର୍ଥିକ, ସାମାଜିକ, ରାଜନୈତିକ ପରିସ୍ଥିତିରେ ସଶସ୍ତ୍ର ବିପ୍ଳବ କରିବା କଷ୍ଟସାଧ୍ୟ। ଏ ରାସ୍ତାରେ ଆମକୁ ଅଧିକ ନଷ୍ଟ ହେଉଛି ଓ ଲୋକଙ୍କଠାରୁ ଦୂର ହେଉଛୁ। ପରିଣାମ ସ୍ୱରୂପ ଜନ ଆଧାର, ଭର୍ତ୍ତି ଓ ସମନ୍ୱୟ ନାହିଁ। ଏଣୁ ଆମର ପରାମର୍ଶ, ବାକି ଥିବା ସମସ୍ତ କମ୍ରେଡ୍ ସଶସ୍ତ୍ର କ୍ରାନ୍ତି ରାସ୍ତା ତ୍ୟାଗ କରି ଭାରତୀୟ ସମ୍ବିଧାନ ଅନୁସାରେ ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନ କରିବା ପାଇଁ ଆଗେଇ ଆସିବା ଦରକାର। ଆପଣ ଚିନ୍ତା କରନ୍ତୁ ଓ ଆଉ ବେଶୀ ଡେରି ନ କରି ଆମ ବାଟରେ ଆସିଲେ ଭଲ ହେବ। ଓଡ଼ିଶା ପୋଲିସ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଛି। ଶେଷରେ ଆମର ନିବେଦନ, ଗାଁର କୌଣସି ବ୍ୟକ୍ତିର ଫୋନରେ 9437643839 ନମ୍ବରରେ ଆମ ସହ ସମ୍ପର୍କ କଲେ ଆମେ ଆପଣଙ୍କୁ ତୁରନ୍ତ ଆଣିବାକୁ ବ୍ୟବସ୍ଥା କରିବୁ। ଆପଣଙ୍କର କମ୍ରେଡ୍ ନିଖିଲ, ଓଡ଼ିଶା ରାଜ୍ୟ କମିଟି ସଦସ୍ୟ।
ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ଆସନ୍ତା 17 ତାରିଖରୁ ଭାରତ ଗସ୍ତରେ ଆସିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମାକ୍ରନ୍ ଏହି ତିନିଦିନିଆ ଗସ୍ତ କରୁଥିବା ଜଣାପଡ଼ିଛି। ଏହି ଗସ୍ତ ଅବସରରେ ସେ ଆସନ୍ତା 19 ତାରିଖ ଦିନ ନୂଆଦିଲ୍ଲୀରେ ହେବାକୁଥିବା ଏଆଇ ଇମ୍ପାକ୍ଟ ସମିଟ୍ରେ ଯୋଗଦେବେ। ତାଙ୍କ ଗସ୍ତ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଶ୍ରୀ ମାକ୍ରନ୍ଙ୍କ ଗସ୍ତ ଅବସରରେ ସେ ହୋରାଇଜନ୍ 2047 ରୋଡ୍ମ୍ୟାପ୍ ଅନୁଯାୟୀ ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଦ୍ୱିପକ୍ଷୀୟ ସହଯୋଗକୁ ଅଧିକ ସଶକ୍ତ କରିବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ସହିତ ଆଲୋଚନା କରିବେ। ଉଭୟ ନେତା ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସହଯୋଗ, ବିଭିନ୍ନ ଆପୋଷ ସ୍ୱାର୍ଥଜଡ଼ିତ ଆଞ୍ଚଳିକ ତଥା ବୈଶ୍ୱିକ ସମସ୍ୟା ଉପରେ ମଧ୍ୟ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଏତଦ୍ବ୍ୟତୀତ ମୁମ୍ବାଇଠାରେ ଅନୁଷ୍ଠିତ ହେବାକୁ ଥିବା ଭାରତ ଫ୍ରାନ୍ସ ନବସୃଜନତାର ବର୍ଷକୁ ଉଭୟ ନେତା ମିଳିତ ଭାବେ ଉଦ୍ଘାଟନ କରିବେ। ଚଳିତ ବର୍ଷ ଏହା ଦୁଇ ଦେଶରେ ପାଳନ କରାଯିବ। ଗତବର୍ଷ ଫେବୃଆରୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଫ୍ରାନ୍ସ ଗସ୍ତ ପରେ ଶ୍ରୀ ମାକ୍ରନ୍ଙ୍କର ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ଥିବା ରଣନୈତିକ ଭାଗିଦାରୀ ଓ ଏ ଦିଗରେ ମିଳିତ ପ୍ରତିଶ୍ରତିବଦ୍ଧତାକୁ ଅଧିକ ସଶକ୍ତ କରୁଛି ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି। ସମ୍ବାଦର ଅବଶିଷ୍ଟାଂଶ ଶୁଣିପାରିବେ ଏହି ବିଜ୍ଞାପନ ପରେ।
ପ୍ରିୟା କାମ୍ରେଡ୍ ନନା, ରାଜ୍ୟ କମିଟି ସଦସ୍ୟ କାମ୍ରେଡ୍ ନିତୁ ବେହତମୃତ ನಾವ ಸಂಘೆ ಮಮತಾ ಅನುಪ ಆಲ್ಕೇನೆ ಸೋಲ ಕಾಮ್ರೇಡ್ಸ್ ಸಂಘೆ ಪೊಲೀಸ್ ಆತ್ಮಸಮರ್ಪಿತ್ತು ಮನ ಮಾಸು ತಿಂಚೋ ದೋಡ ಕಾಮ್ರೇಡ್ಸ್ ನುಕ್ಸಾನ್ ಯಾ ಆತ್ಮಸಮರ್ಪಕ ಇಂಜಕೆ ಜನಾಧಾರು ಭರ್ತಿ ಮಿಲಿಷಾ ಪಾರ್ಟಿ ಕೀನ್ ವೇಡೆ ಸಮನ್ವಯ ಇಲ್ಲೆ ಮನ ಒಡಿಶಾತೆ ಪಶ್ಚಿಮ ಬ್ಯೂರೋ ವೇಡೆ ನುಕ್ಸಾನ್ ಯಾ ಸರೆಂಡರ್ ಹಾಯನದು ಪರಿಸ್ತ ಇಂಜೆ ಪೂರ್ವ ಬ್ಯೂರೋತೆ ವ್ಯಕ್ಯವಾಲ್ ಇಚ್ಚುರ್ ಮುಲೆ ನೈತೋರ್ ಅದೇನಕ್ಕೆ ಸಭ್ಯ ತೋರು ಸರೆಂಡರ್ ಕಿಯನು ಮೇದೆ ಆಲ್ಸನ ಇಂಜೋ ನಾವ ಸುಜಾವ್ ಅಗಾರ ಸರೆಂಡರ್ ಕಿ ಓಕೆ ಸಮಸ್ಯೆ ಪರಿಸಿತ ನುಕ್ಸಾನ್ ವೇಡೆ ಅಂತ ಸರೆಂಡರ್ ಕಿತ್ಕೆ ಒಡಿಶಾ ಪೊಲೀಸ್ ತೋರು ಹರ ಪ್ರಕಾರತ ಚೌದ ಇಂತೋರ್ ಮಿಕಿನ್ ವ್ಯಹತನ ಬಾತ ಐತಕ್ಕೆ ಬೆದೈ ನಾಟಿನವರ ಫೋನ್ ತಾಲ್ಕಿ ಮಂಜಿ ಸಂಪರ್ಕೀಯ ನಮ್ಮದೆ ನಾವ ಮೊಬೈಲ್ ನಂಬರು 7 8 1 5 0 7 0 5 3 1 ಮಿಕುನ್ ತತನಮ್ಮದೆ ತಯಾರ ಕಿತ್ತಾನ ಮೀವ ರಾಜ್ಯ ಕಮಿಟಿ ಸದಸ್ಯ ನೀತು।
2026-27 କେନ୍ଦ୍ରୀୟ ବଜେଟ୍ ଉପରେ ଆଜି ଲୋକସଭାରେ ଆଲୋଚନା କରାଯାଇଛି। କଂଗ୍ରେସ ସାଂସଦ ଶଶି ଥରୁର୍ ଆଲୋଚନା ଆରମ୍ଭ କରି ଚଳିତ ବଜେଟ୍କୁ ବ୍ୟକ୍ତିଗତ ଟିକସଦାତାଙ୍କ ଉପରେ ଏକ ବୋଝ ଭାବେ ଅଭିହିତ କରିବା ସହିତ ଏହା କର୍ପୋରେଟ୍ଗୁଡ଼ିକୁ ସୁହାଇଛି ବୋଲି ମତବ୍ୟକ୍ତ କରିଛନ୍ତି। ଆଲୋଚନାରେ ଅଂଶଗ୍ରହଣ କରି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ବଜେଟ୍ ମାଧ୍ୟମରେ ସରକାରଙ୍କ ଜନସେବା ଦିଗରେ ନିଜର ଦୃଢ଼ତା ଏବଂ ପ୍ରତିଶ୍ରତିବଦ୍ଧତା ପ୍ରତିଫଳିତ ହେଉଛି ବୋଲି ସେ କହିଛନ୍ତି। ଏହାଛଡ଼ା ବିଭିନ୍ନ ଦେଶ ସହିତ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷର କରିବା ଲାଗି ସେ ସରକାରଙ୍କ ପକ୍ଷରୁ ପଦକ୍ଷେପକୁ ପ୍ରଶଂସା କରିବା ସହିତ ଏହି ପରିବର୍ତ୍ତନଶୀଳ ବିଶ୍ୱରେ ଏହାଦ୍ୱାରା ଭାରତ ନିଜର ସାମର୍ଥ୍ୟକୁ ପ୍ରତିପାଦିତ କରିପାରିଛି ବୋଲି କହିଛନ୍ତି। ଏହି ଆଲୋଚନାରେ ସମାଜବାଦୀ ପାର୍ଟିର ଅଖିଳେଶ ଯାଦବ ଏବଂ ତୃଣମୂଳ କଂଗ୍ରେସର ଅଭିଷେକ ବାନାର୍ଜୀ ଅଂଶଗ୍ରହଣ କରିଥିଲେ। ଅନୁରୂପ ଭାବେ ଏହି ବଜେଟ୍ ଉପରେ ଆଜି ରାଜ୍ୟସଭାରେ ମଧ୍ୟ ଆଲୋଚନା କରାଯାଇଛି। ଏଥିରେ ଶିବସେନା, ବିଜେପି, କଂଗ୍ରେସ ଓ ତୃଣମୂଳ କଂଗ୍ରେସର ସାଂସଦମାନେ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ। ପରେ ସଂସଦର ଏହି ଉଚ୍ଚ ସଦନକୁ ଆସନ୍ତାକାଲି ପୂର୍ବାହ୍ନ 11 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। କ୍ରିକେଟ୍। ଆଇସିସି ପୁରୁଷ ଟି20 ବିଶ୍ୱକପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଗ୍ରୁପ୍ ଏର ଏକ ମ୍ୟାଚ୍ରେ ଆଜି ନେଦରଲ୍ୟାଣ୍ଡସ୍ ନାମିବିଆକୁ 7 ୱିକେଟ୍ରେ ପରାସ୍ତ କରିଛି। ନୂଆଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ନାମିବିଆ ନିର୍ଦ୍ଧାରିତ 20 ଓଭରରେ 8 ୱିକେଟ୍ ହରାଇ 156 ରନ୍ କରିଥିଲା। 157 ରନ୍ ବିଜୟ ଲକ୍ଷ୍ୟର ପିଛା କରି ନେଦରଲ୍ୟାଣ୍ଡସ୍ 18ତମ ଓଭରରେ ବାସ୍ ଟି ଲେଣ୍ଡସ୍ଙ୍କ ଅପରାଜିତ 72 ରନ୍ ସହାୟତାରେ ଆବଶ୍ୟକ ରନ୍ ସଂଗ୍ରହ କରିନେଇଥିଲା। ସେହିଭଳି ଗ୍ରୁପ୍ ଡିର ଏକ ମ୍ୟାଚ୍ରେ ଆଜି ନ୍ୟୁଜିଲାଣ୍ଡ ସଂଯୁକ୍ତ ଆରବ ଏମିରେଟ୍ସ ୟୁଏଇକୁ 10 ୱିକେଟ୍ରେ ପରାସ୍ତ କରିଛି। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ୟୁଏଇ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ୍ ହରାଇ 173 ରନ୍ କରିଥିଲା। 174 ରନ୍ର ବିଜୟ ଲକ୍ଷ୍ୟ ପିଛା କରି ନ୍ୟୁଜିଲାଣ୍ଡ 15 ଓଭର ଓ 2ଟି ବଲ୍ରେ କୌଣସି ୱିକେଟ୍ ନ ହରାଇ ବିଜୟ ଲାଭ କରିଛି। ଏହି ଟୁର୍ଣ୍ଣାମେଣ୍ଟର ଗ୍ରୁପ୍ ଏର ଅନ୍ୟ ଏକ ମ୍ୟାଚ୍ରେ ପାକିସ୍ତାନ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ମୁକାବିଲା ଜାରି ରହିଛି। ଏହି ମ୍ୟାଚ୍ କଲମ୍ବୋର ସିଙ୍ଘାଲିସ୍ କ୍ଲବ୍ଠାରେ ସନ୍ଧ୍ୟା 7 ଆରମ୍ଭ ହୋଇଛି। ଆମେରିକା ଟସ୍ ଜିତି ଫିଲ୍ଡିଂ କରିବାର ନିଷ୍ପତ୍ତି ନେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଦେଶର ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷିତ ରଖିବା ସହିତ ଜନଜାତି ପରମ୍ପରାକୁ ସଶକ୍ତ କରିବା ଦିଗରେ ବସ୍ତର ପାଣ୍ଡୁ ମହୋତ୍ସବର ଭୂମିକା ଗୁରୁତ୍ୱପୂର୍ଣ୍ଣ କହିଲେ ପ୍ରଧାନମନ୍ତ୍ରୀ। ସାଇବର ନିରାପତ୍ତା ସମ୍ପର୍କରେ ଅଧିକ ଜନସଚେତନତାର ଆବଶ୍ୟକତା ଉପରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଗୁରୁତ୍ୱ ଆରୋପ ଏବଂ ଟି20 ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ଆଜିର ତୃତୀୟ ମ୍ୟାଚ୍ରେ ପାକିସ୍ତାନ ବିପକ୍ଷରେ ଟସ୍ ଜିତି ଆମେରିକାର ଫିଲ୍ଡିଂ ନିଷ୍ପତ୍ତି।